ନମସ୍କାର, ମୁଁ ରାଜଶ୍ରୀ ଚୈନି, ସାହାପୁର 22 ନମ୍ବର ୱାର୍ଡର ବାସିନ୍ଦା ଅଟେ। ମୋର ଆମ ପାଖ ପଡୋଶୀ ଘରେ ଗୋଟେ କୂଅ ଅଛି, ଆଉ ସମସ୍ତଙ୍କ ଘରେ ମଧ୍ୟ ପାଇପ୍ ଲାଇନ୍ ଯାଇଛି। ସେଇ ଯୋଉ କୂଅ ଅଛି, ସେ କୂଅକୁ ଆମେ ସମସ୍ତେ ପରିଷ୍କାର କରି ରଖୁଛୁ। କାହିଁକି ନା ଯେତେବେଳେ ପାଇପ୍ ଲାଇନ୍ ର ଯେତେବେଳେ ବନ୍ୟା ବାତ୍ୟା ହଉଛି କିମ୍ବା କରେଣ୍ଟ ଯାଉଛି ପଳେଇ, ସେତେବେଳେ ଆମେ କଣ କରୁଛୁ ନା କୂଅକୁ ପରିଷ୍କାର ପରିଚ୍ଛନ୍ନ କରି ରଖୁଛୁ, ସେଇ କୂଅ ପାଣି ଆଣି ବ୍ୟବହାର କରୁଛୁ। ତେଣୁ ପାଇପ୍ ଲାଇନ୍ କି ଆମକୁ ଭରସା ନାହିଁ, କାହିଁକି ନା ଆମର ଲାଇନ୍ କଟିଗଲେ ସେ ପାଣି ବନ୍ଦ ହେଇଯିବ, କିନ୍ତୁ କୂଅଟା ଆମର ସବୁବେଳେ ଆମେ ଯେତେବେଳେ ଚାହିଁଲେ ବି ବ୍ୟବହାର କରିପାରିବା। ତେଣୁ ଆମେ କୂଅରେ ବ୍ଲିଚିଂ ପକଉଛୁ, ଆଉ କୂଅର ଚାରିପଟ ସଫାସଫି କରୁଛୁ, ଶିଉଳି ଲାଗିଲେ ତାକୁ ସଫା କରୁଛୁ, ଏମିତି କରି କୂଅର ଘୋଡ଼ଣୀ ପକେଇଛୁ, ଆଉ ସଫା କରିକିରି ଆମେ ପରିଷ୍କାର କରି ରଖିଛୁ। ପ୍ରାୟ ଆମର ପାଖ ଘର ସବୁ ଅଛି, ଆମର 20ରୁ 27 ଘର ଆମେ ସେ କୂଅ ପାଣି ବ୍ୟବହାର କରୁଛୁ, ଆଉ ସେ କୂଅ ପାଣି ମଧ୍ୟ ପିଇବା ପାଇଁ ଉପଯୋଗୀ ଅଟେ। ଧନ୍ୟବାଦ।